ଭାଜିଲା ରାଜା ରାଣୀଙ୍କ ସେ सदानंदा ବିବ ରାଜାଙ୍କ ବାଣୀ ଗୋପାଳ ଶୁଣି ଚଳିଲେ
ପାପକୁ କ